ଏତିକି କହିଲା ପଢ଼ିନେ କ'ଣ ପଢ଼ିନେ କି ଏକୋଇଶ ଦେହ ହେନ୍ତା କରୁଛି ସେ ଯଦି ଉତ୍ପାଦ ଏ ପାସ୍ ତକ ମାନ ମାଗ ଉଇ ପାସ୍ କିନା ଗଣ କରିଥିବୁ ନେକ୍ସଟ ପୁକୁ ମେ ନିଷ୍କା ତକ ପାସ୍ କିନା ଘାଟି କି କହନା ଏକୁ ମାଗା ଦେଖି ଚିସ୍ ପାତା ଆଜି କରିଥିବ କିଛି ବିଶ ଚିଜ ସମସ୍ତେ ଏକୁ ମାଣି ଏତେ ବି ସ୍କୁଆ କିଛି ଏବେ ଚେଞ୍ଜ ଖାନ କି ଏପରି ମୁକ୍ତା ଏ ଆସୁ ଉଇ ସ୍କୁଆ ହେଇଛି ତେଇଶ ଉନିକା ଆସୁ ହତ୍ୟ ହୁଏ ଏ ଗୋଟେ ମାନେ ଗାଁ ମାନେ ଏନ୍ତା ମନକୁ ବନେଇ ତ ଗାଁ ନେ ଗାଁ ସହିତ ଦେଖେ ଟିକେ ଏ ପାସ୍ ଏ ଆସି ଗୋଟେ ମୋର ପାସ୍ ଟିକେ ନିଶ୍ଚିତ ନା ଗାଁ ଏସ୍ ପି ଏସ୍ ତକ ପାସ୍ କିଛି ଗଲେ ଆସିଛି ସେମିତି ମିନି ତମେ ନିଶା ସହିତ ଦେଖେ କିମ୍ବା ତାହେଲେ ଏହା ପାସ୍ କିଛି ଗଲେ ନସୁଛେ ପାଣି ମାଗି ସେମାନଙ୍କୁ ପାଇଁ ତନ ବି ସେ ଇନୁ କାଉ କଷୁଛେ ଆଗକୁ ମାଗି ଏସ୍ ପି ଏସ୍ ତନ ଖାତେକୁ ଯାଇକି ନିଷ୍କା ଆସୁଛି ଆଗକୁ ମାଗି ଏ ୱିନ୍ ତେ ଏ ୱିନ୍ ତ ପାସ୍ ତକ ମାନ ପାଣି ମାନେ ମାଗି ଆସିବେ ଏତେ ମୁର୍ଚ୍ଚ କାଟି ଟିକେ ବେପାର ନଥିବ ଅପସନ୍ଦ ବାସ୍ତବ ମାନ ଆମେ ମାନେ ମାଗି ତାହେଲେ ବସିକି ଯିବ ନା ଆସିବ କିଏ ଟିକେ ବେପାର ନିରଙ୍ଗ ଆସିବ ତଥା ମାନେ ଏତେ ମାନେ ପେଇବେ ଆମେ ମାନେ ମାନେ ଟିକେ ଆସିଛି କିନ୍ତୁ ତ ବସିକି ନିବ ନାହିଁ ଆସିବ ତଥା ନିଙ୍ଗ ଆସିବ ଅବସ୍ଥା ମୁଁ ମାନେ ସାହେବ ମୁଁ ତୁମେ ମିନିଙ୍ଗ ସଭାଗତ ହୋଇଛି ମୋ ତୋ ଏକା ପିନ୍ସ ମାଝିରେ ଧରୁଛି 딱히 지나칠 수 있냐는.